ଏଇଯୋଉ ରହିଛି ହା ନିଦ୍ରା ଭୟମତ୍ନତାରେ ଯେଉଁ ରହିଛି ଆନନ୍ଦ ସେ ତ ସମସ୍ତେ ପାଗଳ ହେଇକି ରହିଛନ୍ତି କିନ୍ତୁ ଯେଉଁ ବୈଷ୍ଣବମାନେ ଏଥିରୁ ତାଙ୍କର ମିନିମମ୍ ଯେତିକି ବା କିଛି ନାହିଁ କହିଲେ ଚଳେ ଆଉ ଭଗବାନଙ୍କର ଯେଉଁ ବିହାର କ'ଣ କହିବା ଏ ପ୍ରାକୃତ ନୁହଁ ସବୁ ଅପ୍ରାକୃତ ତେଣୁ ସେ କହିଲେ ଅବ୍ୟାକୃତ ବିହାର ଆୟ ସର୍ବବ୍ୟାକୃତ ସିଦ୍ଧେ ସର୍ବବ୍ୟାକୃତ ଶବ୍ଦର ଅର୍ଥ କହୁଛନ୍ତି ସମସ୍ତ କିଛିର ସୃଷ୍ଟି ଓ ପ୍ରକାଶ ସବୁକିଛି ସିଏ ଖାଲି ନିଜେ ଭୌତିକ ଜଗତରେ ଆସିକି ବିହାର କରୁଛନ୍ତି ତାହା ନୁହଁ ସବୁକିଛି ସୃଷ୍ଟି ଏବଂ ପ୍ରକାଶ ତାଙ୍କ ଦ୍ୱାରା ହିଁ ହେଇଛି ତାଙ୍କ ସେ ଚାହିଁବାରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି ସେ ନ ଚାହିଁଲେ ଭୌତିକ ଜଗତ ସୃଷ୍ଟି ହୋଇପାରିବ ନାହିଁ ମୂଳ କାରଣ ହେଉଛନ୍ତି ସିଏ ସର୍ବକାରଣ କାରଣ ଏବଂ ଋଷିକେଶ ନମସ୍ତେ ସ୍ତୁ ଋଷିକେଶ ଭଗବାନ ହେଉଛନ୍ତି ଋଷିକେଶ ଋଷିକେଶ ଶବ୍ଦ ଅର୍ଥ ହେଉଛି କ'ଣ ଋଷିକ କହିଲେ ଇନ୍ଦ୍ରିୟ ଆମେ ଯେଉଁ ଚକ୍ଷୁରେ ଦେଖୁଛେ ଇନ୍ଦ୍ରିୟ ଏ ଇନ୍ଦ୍ରିୟର ମାଲିକ ହେଉଛନ୍ତି ଭଗବାନ କାନରେ ଶୁଣୁଛେ ଇଏ ଗୋଟେ ଇନ୍ଦ୍ରିୟ ଏହାର ମାଲିକ ହେଉଛନ୍ତି ଭଗବାନ ଈସ ନିୟନ୍ତ୍ରଣକାରୀ ସିଏ ଯଦି ନ ଚାହିଁବେ ଆମେ ଦେଖିପାରିବା ନାହିଁ ସେ ଯଦି ନ ଚାହିଁବେ ଆମେ ଶୁଣିପାରିବା ନାହିଁ କଥା କହିପାରିବା ନାହିଁ ସବୁ ବିଭିନ୍ନ ପ୍ରକାର ଇନ୍ଦ୍ରିୟମାନେ ସବୁ ରହିଛନ୍ତି ସବୁ କାମ କରୁଛନ୍ତି ଭଗବାନଙ୍କର କୃପାରୁ ସବୁ ନିୟନ୍ତ୍ରଣ କରୁଛନ୍ତି ଋଷିକେଶ ଭକ୍ତିକୁ କୁହାଯାଏ ଋଷିକେଶ ଋଷିକେଶ ମାନେ ଭକ୍ତିରୁ ଉଚ୍ଚତେ ସର୍ବପାଦ ବିନିର୍ବୋତ୍ତମ ତତ୍ପରୋତ୍ତମ ନିର୍ମାଣ ଋଷିକେଣ ଋଷିକେଶ ସେବନ ଭକ୍ତି ଉଚ୍ଚତେ ଲୋକମାନେ ସବୁ ଉପାଧିରେ ରହିଛନ୍ତି ସେମାନେ ଜାଣିନାହାନ୍ତି ତାଙ୍କ ପରିଚୟ କ'ଣ ଯେଉଁମାନେ ଏହିସବୁ ନିଜର ପ୍ରକୃତ ପରିଚୟ ଜାଣନ୍ତି ସେମାନେ ପବିତ୍ର ହୋଇଯାଆନ୍ତି ଭଗବାନଙ୍କ କେମିତି ନିଜର ପରିଚୟ ଜାଣିବେ ନା ଭଗବାନଙ୍କ ସହିତ ଯୁକ୍ତ ହେଲେ ତାଙ୍କର ପରିଚୟ ଜାଣିବେ ନହେଲେ ଜାଣିପାରିବେ ନାହିଁ ତେଣୁ ଏହିଭଳି ଭାବରେ ତାଙ୍କର ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଭଗବାନଙ୍କର ଯେଉଁ ସେବା କରାଯାଏ ସେଇଟାକୁ ଭକ୍ତି କୁହାଯାଏ ଋଷିକେଶ ନମସ୍ତେ ସ୍ତୁ ମୁଁ ଆପଣମାନଙ୍କୁ ଆମେମାନେ ହିଁ ଆପଣଙ୍କୁ ପ୍ରଣାମ କରୁଛୁ ନମସ୍ତେ ସବୁ ଶ୍ଳୋକରେ ଗୋଟିଏ ଗୋଟିଏ ନମସ୍କାର ଗୋଟିଏ ଶ୍ଳୋକ ଦୁଇଟି ଅଛି କିନ୍ତୁ 10ଟି ଶ୍ଳୋକରେ 11ଟି ପ୍ରଣାମ କରିଛନ୍ତି 11ଟି ନମସ୍କାର ନମସ୍ତେ ସ୍ତୁ ମୁନୟେ ମନୁଷ୍ୟ ସିଡ଼ିନି ଭଗବାନ ସବୁ ମୁନୟେ ମୁନୟେ କହିଲେ ମୁନି ମୁନି କହିଲେ ମନନଶୀଳ ବ୍ୟକ୍ତି ବା ମୌନୀ ମୁନୟ କହିଲେ ମୌନୀ ସେମାନେ କିଛି କହିବେନି କଥା ମୌନୀ ମୁନୟେ ମୌନ ସିଡ଼ିନି ମୌନ ଶବ୍ଦ କଥା କୁହାଯାଇଛି ମୁନୟେ କହିଲେ ମୁନି ବହୁତ ମନମନଶୀଳ ବ୍ୟକ୍ତିମାନେ ମୁନୟ ଯେଉଁମାନେ ମନ ମନରେ ଚିନ୍ତା କରୁଛନ୍ତି ମନରେ ସମସ୍ତେ ସବୁ ଯିଏ ଯାହା ଚିନ୍ତା କରୁଛନ୍ତି ମନରେ ହେଉଛି ଆଉ ଆମେ ଚକ୍ଷୁରେ ଚିନ୍ତା କରୁନେ ବା କର୍ଣ୍ଣରେ ଚିନ୍ତା କରୁନେ ବା ଆଉ ବୁଦ୍ଧି ମାଧ୍ୟମରେ ଚିନ୍ତା କରୁନେ ଚିନ୍ତାଟା ହେଉଛି ମନରେ ମନର ତିନୋଟି ଗୁଣ ତିନୋଟି କାର୍ଯ୍ୟ ରହିଛି ଧର୍ମ ସେ ହେଉଛି ଚିନ୍ତା କରିବ ମନଟା ଚିନ୍ତା କରିବ ବହୁତ କଥା ଚିନ୍ତା କରୁଛି ସବୁ ସମୟରେ ଚିନ୍ତା କରୁଛି ମନ ଏବଂ ଅନୁଭବ କରୁଛି ଏବଂ ଇଚ୍ଛା କରୁଛି ଏଇଟା ମୋର ଦରକାର ସେଇଟା ମୋର ଦରକାର ଏଇଗୋଟି ଦରକାର ଏଇ ମନର ତିନୋଟି କାର୍ଯ୍ୟ ରହିଛି ଥିଙ୍କିଙ୍ଗ ଫିଲିଙ୍ଗ ଆଣ୍ଡ ୱିଲିଙ୍ଗ ଏ ତିନୋଟି ଜିନିଷ ରହିଛି ତେଣୁ ଏଇଭଳି ଭାବରେ ବହୁତ ମନୁଷ୍ୟ ବ୍ୟକ୍ତି ଅଛନ୍ତି କୁକୁରମାନେ ଯେଉଁ ରଡ଼ି ଚଢ଼ୁଛନ୍ତି ସେ ଆମ ମନରେ ଚିନ୍ତା କରିକି ସବୁ ରଡ଼ି ଚଢ଼ୁଛନ୍ତି ଏ କୁକୁରମାନେ ଯେଉଁ ଚିନ୍ତା ରଡ଼ି ଛାଡ଼ିଲେ ତାଙ୍କ ଚିନ୍ତା ହେଲା କାହିଁକି ସେ ଅସୁବିଧା ହେଉଛି ବୋଲି କହିକି ତାଙ୍କୁ ଯେମିତି ପାଟି ଚାଲିଲା ଏ ମନ ତାଙ୍କର ମଧ୍ୟ ମନ ରହିଛି ନୁହଁ ଖାଲି ମନୁଷ୍ୟର ମନ ରହିଛି ଆଉ ଅନ୍ୟମାନଙ୍କ ମନ ନାହିଁ ତା ନୁହଁ ପିମ୍ପୁଡ଼ିଠୁ ଆରମ୍ଭ କରି ସମସ୍ତ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ମନ ରହିଛି କିନ୍ତୁ ମନଟା କିଏ କେଉଁ ଭାବେ ବ୍ୟବହାର କରୁଛନ୍ତି ଆଉ ଭଗବାନଙ୍କର ମନ କଥା କ'ଣ କହିବା ମନମୁନଏ ମୌନଶୀଳିନୀ ମୌନଶୀଳିନୀ ଆର ଟୀକାରେ ଏତେ ଜଣ ତାର ଅର୍ଥ ସବୁ କରିଛନ୍ତି ବିଶ୍ୱନାଥ ଚକ୍ର ଠାରୁ କହୁଛନ୍ତି ଯେ ଶ୍ରୀଦର୍ଶନ କହୁଛନ୍ତି ଅବ୍ୟାକୃତ ବିହାର କହିଲେ ଅତର୍କ୍ୟ ମହିମ୍ନ ଭଗବାନଙ୍କର ଯେଉଁ ରହିଛି ମହିମା ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ଆମେ ତର୍କରେ ସେଇଟାକୁ ପ୍ରତିଷ୍ଠା କରିପାରିବା ନାହିଁ ଆମର ଯେଉଁ ମନୁଷ୍ୟମାନଙ୍କର ଯେତିକି ବୁଦ୍ଧି ରହିଛି ତାହାର ଉର୍ଦ୍ଧ୍ୱରେ ଭଗବାନଙ୍କର ସବୁ କଥା ଅତର୍କ୍ୟ କରାଗଲା। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଲୀଳା ପୁରୁଷୋତ୍ତମସ୍ୟ ତବ ଲୀଳା ମାଧୁର୍ଯ୍ୟ ଅଧିକମ ଇତ୍ୟା ହଉ। ଭଗବାନ କୃଷ୍ଣଙ୍କୁ ଲୀଳା ପୁରୁଷୋତ୍ତମ ବୋଲି କୁହାଯାଏ। ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏତେ ଲୀଳା କରିନାହାନ୍ତି। ଏବଂ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ। ତେଣୁ ଲୀଳା ପୁରୁଷୋତ୍ତମସ୍ୟ ତବ ଲୀଳା ମାଧୁର୍ଯ୍ୟ ଅଧିକମ, ଭଗବାନ ଲୀଳାର ମାଧୁର୍ଯ୍ୟ ବହୁତ ରହିଛି, ସେଥିପାଇଁ ତାଙ୍କ ନାଁ ହେଉଛି ଲୀଳା ପୁରୁଷୋତ୍ତମ। ସର୍ବେଷାଂ ଭକ୍ତ ବିଶେଷାଣାମ ଏବ ବ୍ୟାକୃତାନାମ ତତ୍ ସେବୋଚିତ ବିଶିଷ୍ଟ କୃତିନାମ ସିଦ୍ଧି ଯସ୍ମା ତସ୍ମୈ ଅତେ ବୃଷ୍ଟିକେ ଯାକ। ସର୍ବେଷାଂ ଭକ୍ତ ବିଶେଷାଣାମ ଏବ ବ୍ୟାକୃତାନାମ ତତ୍ ସେବୋଚିତ ବିଶିଷ୍ଟ କୃତିନାମ ସିଦ୍ଧି ଯସ୍ମା ତସ୍ମୈ। ଭଗବାନଙ୍କର ଲୀଳା ସବୁ ରହିଛି, ବିଶେଷ ଭାବରେ ଭକ୍ତମାନଙ୍କ ପାଇଁ ସବୁ ଆସ୍ୱାଦନୀୟ, ଅନ୍ୟମାନେ ସେଇଟା ବୁଝିପାରିବେ ନାହିଁ। ଭକ୍ତମାନେ ସେ ଲୀଳାକୁ ସ୍ମରଣ କରିବେ, କୀର୍ତ୍ତନ କରିବେ, ଶ୍ରବଣ କରିବେ ଇତ୍ୟାଦି, ଭକ୍ତମାନେ ହିଁ ଭଗବାନ ଲୀଳାକୁ ଆସ୍ୱାଦନ କରିପାରିବେ, ଅନ୍ୟମାନେ କରିପାରିବେ ନାହିଁ। ତ ସେତେ କହୁଛି ଭକ୍ତ ବିଶେଷାଣାମେବ ବ୍ୟାକୃତାନାମ, ଭକ୍ତଙ୍କ ପାଖରେ ଏ ଲୀଳାଟା କ'ଣ ଇଏ ହୁଏ, ଲୀଳାଟା ପ୍ରକାଶିତ ହୁଏ ବ୍ୟାକୃତାନାମ। ଋଷିକେଶ ତେଣୁ ଭକ୍ତମାନଙ୍କ ଯେଉଁ ଲୀଳା ସବୁ ରହିଛି ଭଗବାନଙ୍କ ଲୀଳା, ଭକ୍ତମାନେ ସେଠୁ ଆନନ୍ଦିତ କରନ୍ତି, ତେଣୁ ତାଙ୍କ ନାମ ହେଉଛି ଋଷିକେଶ। ଭକ୍ତ ସର୍ବେନ୍ଦ୍ରିୟାକର୍ଷକ, ଭକ୍ତମାନଙ୍କ ଏଇ ଲୀଳାଟା ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରେ, କିନ୍ତୁ ଭକ୍ତହୀନେଷୁ ମୁନୈ ମୁନୈ ଶବ୍ଦ ଯେଉଁ କହିଲା ଋଷିକେଶ ଋଷିକେଶ ନମସ୍ତେ ସୁ ମୁନୈ ମୁନୈ ଋଷିକେଶ ହେଉଛି ଭକ୍ତମାନଙ୍କ ପାଇଁ ଭଗବାନ ତାଙ୍କ ଲୀଳାକୁ ସେମାନେ ସବୁ ବହୁତ ଆନନ୍ଦ ଅନୁଭବ କରିବେ, କେତେ ଭଗବାନ ଲୀଳା ସ୍ମରଣ କରି କୃତ୍ୟକୃତ୍ୟ ହୋଇଯିବେ ସେମାନେ। ଆଉ ଯେଉଁମାନେ ଭକ୍ତହୀନ ସେମାନେ ଭକ୍ତହୀନ ସୁମୁ ନାଇ ଭଗବାନ ଚୁମଉନ କିଛି କହିବେ ନାହିଁ ତାଙ୍କୁ, ବ୍ରହ୍ମ ନିରାକାର ତାଙ୍କର କୌଣସି ଆକାର ନାହିଁ, ଏଇଭଳି ଭକ୍ତହୀନ ପାଇଁ ମୁନି ଭଗବାନ ମୌନ ହେଇଯାଉଛନ୍ତି। ଏବଂ ଆତ୍ମାରାମାୟ ମୁନୈ ଆତ୍ମାରାମାୟ ଆତ୍ମା ଆତ୍ମାରେ ସେ ଆନନ୍ଦିତ ନୁହନ୍ତି, ଅତଏବ ତେଷୁ ସ୍ୱାଭିପ୍ସିତ ପ୍ରାର୍ଥକେଶୁ ମୌନଶୀଳି ନେଇ ମୁନୈ ମୌନଶୀଳି ନେଇ ମୌନି କହିଲେ ଭକ୍ତହୀନ ଭକ୍ତମାନଙ୍କ ପ୍ରତି ଭଗବାନ ମୌନ କିଛି କହିବେ, ତ ନିରାକାର ତାଙ୍କର ଆକାର ନାହିଁ ଆଉ ସେ କ'ଣ କହିବେ। ଥରେ ଆମର ଶ୍ରୀଶ୍ରୀମନ୍ଦ ରାଧାମନ୍ଦିର ସ୍ୱାମୀ ମହାରାଜ ସେ ଯାଇଥିଲେ ପ୍ରଚାର କରୁଛନ୍ତି ସାରା ପୃଥିବୀରେ, ଗୋଟେ ଥର ଆରବ କଣ୍ଟ୍ରିରେ ମୁସଲମାନ ଦେଶ ସେ କଣ୍ଟ୍ରିରେ ସେ ରହିଥିଲେ, ମାନେ ଏୟାରପୋର୍ଟରେ ରହିଥିଲେ। ସେ ଜାଣିବା ପାଇଁ ଚାହିଁ ଟାଇମ୍ କେତେ, ସେ ଜଣେ ଏୟାରପୋର୍ଟର ଜଣେ ଅଥରିଟି ଅଛନ୍ତି ତାଙ୍କୁ ପଚାରିଦେଲେ, ନା ୟୁ ଡୋଣ୍ଟ ହାଭ୍ ରିୱାର୍ଡ ଆପଣଙ୍କ ଘଣ୍ଟା ନାହିଁ। ଏ ବିବାହ ତାଙ୍କ ସହିତ କଥା ହେଲା, କହିଲେ ଆପଣ ସେ ଯେଉଁ ପଥର ପୂଜା କରନ୍ତି ପଥର, ସେମାନେ ଭାବନ୍ତି କ'ଣ ନା ତାଙ୍କ ଧର୍ମରେ ଭଗବାନଙ୍କର କୌଣସି ରୂପ ନାହିଁ, ତାଙ୍କର ଯେଉଁ ମସଜିଦ୍ ରହିଛି ସେଠି ଭଗବାନଙ୍କ କୌଣସି ରୂପ ନାହିଁ, ଭଗବାନଙ୍କ ରୂପ ଥିଲେ ସିନା ଭଗବାନ ମୂର୍ତ୍ତି ପୂଜା ହୁଅନ୍ତା। ତେଣୁ ସେମାନେ କହନ୍ତି ଏ ଯେଉଁ ପୂଜା କରୁଛନ୍ତି ଏମାନେ ସବୁ ପଥର ପୂଜା କରୁଛନ୍ତି, ଏଇଭଳି ଭାବରେ ଆଲୋଚନା ଚାଲିଥିଲା। ମହାରାଜ କହିଲେ ନା ଆମେ ପଥର ପୂଜା କରୁନାହୁଁ ତ, ନା କ'ଣ ପୂଜା, ନା ଆମେ ଭଗବାନ ପୂଜା କରୁଛୁ ନା ସେ ପଥର ତ, ଏଇଭଳି ଭାବରେ ସେ ବୁଝିପାରିଲେ ନାହିଁ ଭଗବାନଙ୍କ ରୂପ ଅଛି ଭଗବାନ ସେ ତ ବହୁତ ବିରାଟ ବଡ଼ ଇଏ ସବୁ, ଆଉ ତାଙ୍କ କେଉଁ ରୂପ ଆସିବ, ଏଇଭଳି ଭାବେ ଚିନ୍ତା କରୁଛନ୍ତି ସେମାନେ। ସେମାନେ ରହିଛନ୍ତି ବହୁତ ନିର୍ବିଶେଷ ନିର୍ବିଶେଷ, ତେଣୁ ତାଙ୍କର ଦିନକୁ ତିନି ଥର ନମାଜ ପଢ଼ିବେ, ତେଣୁ ନମାଜ ସମୟ ଦିନକୁ ଖରାବେଳେ ନମାଜ ତ୍ରିସନ୍ଧ୍ୟା ଆମର ଯେଉଁ ରହିଛି ଧାୟମ ତୁବନ୍ତସ୍ୟ ଯଶସ୍ତ୍ରି ସନ୍ଧ୍ୟା, ତାଙ୍କର ମଧ୍ୟ ସେଇଭଳିଆ ତ୍ରିସନ୍ଧ୍ୟା, ଯେ ଯେଉଁଠି ଥିବ ସେଇଠି ନମାଜ କରିବେ। ଏମିତିକି ଆମେ ଏୟାରପୋର୍ଟରେ ସବୁ ଦେଖିଲୁ ସେଠି ତାଙ୍କର ନମାଜ ହଲ୍ ସବୁ ରହିଛି, ସେଠି ସବୁ ଯାଇକି ସେମାନେ ନମାଜ କରନ୍ତି, ଏୟାରପୋର୍ଟରେ ସବୁ ରହିଛି ନମାଜ ହଲ୍ କରିବା ପାଇଁ ରହିଛି, ଫାଶ ଜଗତ ବେଶୀ ରହିଛି ବିଶେଷ ଭାବରେ। ତେଣୁ ଏଇ ଯେଉଁ ରହିଛି ନମାଜ କରିକି ଆସିଲେ ସମୟ ହୋଇଗଲା, ନମାଜ କରିବାକୁ ଗଲେ, ନମାଜ କରିକି ଆସିଲା ପରେ ଆଲୋଚନା ହେଲା ପୁଣି। ହଁ, ମହାରାଜ ପଚାରିଲେ କ'ଣ କୁଆଡ଼େ ଯାଇଛି, ନା ନମାଜ କରୁଥିଲି। ନା ନମାଜ କାହାକୁ କରୁଥିଲି, ନା ଆଲ୍ଲାଙ୍କୁ। ଆଲ୍ଲାଙ୍କୁ କ'ଣ ନମାଜ କଲେ, ନା ଆମେ ପ୍ରାର୍ଥନା କରୁ ଏଇଭଳିଆ, ନା ପ୍ରାର୍ଥନା କରୁଛୁ ଶୁଣିପାରୁଛନ୍ତି, ନା କାହିଁ ଶୁଣିପାରିବେ ନାହିଁ, ନା ଶୁଣିପାରିବେ ନାହିଁ, ତାଙ୍କ କାନ ଅଛି ତାହେଲେ। ଏଇ କଥା ଯେତେବେଳେ କହିଲେ ଯେ ହଡ଼ବଡ଼ ହେଇଗଲେ, ହଁ କାହିଁ ନଥିବ କାନ, ଏଇଭଳି ଭାବରେ କହିଲେ। ହଁ, ଆପଣ ଯେଉଁ ପ୍ରଣାମ ଇତ୍ୟାଦି କରୁଛନ୍ତି, ସେ କ'ଣ ଦେଖିପାରୁଛନ୍ତି, ନା କାହିଁ ଦେଖିପାରିବେ ନାହିଁ, ନା ଯଦି ଦେଖିପାରିବେ ତାହେଲେ ତାଙ୍କ ଚକ୍ଷୁ ଅଛି। କ'ଣ କହିବେ, ହଁ କାହିଁ ନଥିବ, ନିଶ୍ଚିନ୍ତ ଥିବ। ଏଇଭଳି ଭାବରେ ସବୁ ଗୋଟିଏ ପରେ କହିକି ଅନ୍ତରେ, ହଁ ସେ ଲୋକ ଜାଣିଲା ପ୍ରକୃତିରେ ଭଗବାନଙ୍କ ରୂପ ରହିଛି, ଭଗବାନ ରୂପ ରହିଛି। ଭାବୁଥିଲେ ଭଗବାନ, ସାଧାରଣତଃ ତାଙ୍କର ଧାରଣା ହେଉଛି ଭଗବାନଙ୍କ ରୂପ ନାହିଁ। କୋରାନରେ ବର୍ଣ୍ଣନା କରାଯାଇଛି, ଆମ ମହାପ୍ରଭୁ ତାଙ୍କୁ କହିଛନ୍ତି, ମୁସଲମାନମାନଙ୍କ ସହିତ ସାକ୍ଷାତ ହେଇକି ସବୁ ଆଲୋଚନା ହେଇଛି, ଚୈତନ୍ୟ ଚରିତ୍ର ଆମକୁ ବର୍ଣ୍ଣନା କରାଯାଇଛି। ହଁ, କୋରାନରେ ପ୍ରଥମେ ଭଗବାନଙ୍କର ଯେଉଁ ନିର୍ଗୁଣ ବା କୌଣସି ରୂପ ନାହିଁ, ଏଇ ନିର୍ବିଶେଷ ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଅନ୍ତିମରେ ତାଙ୍କର ଭଗବାନଙ୍କ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ଭଗବାନ କୃଷ୍ଣଙ୍କ ବିଷୟରେ କୁହାଯାଇଛି, ସେହି ଭଗବାନ କୃଷ୍ଣ ତାଙ୍କର ଶ୍ୟାମ କଳେବର, ସୁନ୍ଦର କଳେବର ରହିଛି ତାଙ୍କର ଶ୍ୟାମ କଳେବର, ଏଇ ରୂପ ହିସାବରେ ବର୍ଣ୍ଣନା କରାଯାଇଛି ତାଙ୍କର କୋରାନରେ। ବର୍ଣ୍ଣନା ମହାପୁରୁ ସେଇଟା କହିଲେ ତୁମର ପଣ୍ଡିତମାନଙ୍କର ଜୟ ଅଛନ୍ତି, ତାଙ୍କର ଜ୍ଞାନ ନାହିଁ। ପୂର୍ବ ପର ବିଧି ମଧ୍ୟ ପରକଳିଆ, ପୂର୍ବରେ ଗୋଟେ କଥା କୁହାଗଲା, ପରେ ଆଉ ଗୋଟେ କଥା କୁହାଗଲା, ଏଇ ଦୁଇଟା ଭିତରେ ଯଦି ଆଲୋଚନା କରାଯିବ ତାହେଲେ ପର ଯେଉଁଟା କୁହାଯାଏ ସେଇଟା ହେଉଛି ବଳିଆ। ହଁ, ପର ଜିନିଷଟା ହେଉଛି, ପର ଯେଉଁ କୁହାଯାଇଛି, ପର କଥାଟା କୁହାଯାଇଛି ସେଇଟା ହେଉଛି ଶ୍ରେଷ୍ଠ, ଏଇଟାକୁ ସେମାନେ ଜାଣନ୍ତି ନାହିଁ ମହାପ୍ରଭୁ କହିଲେ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଭଗବାନଙ୍କ ରୂପ, ସେମାନେ ଅମୁନି ଆଉ ସେମାନେ ଭଗବାନ ରୂପ ଜାଣିନାହାନ୍ତି, ଭଗବାନ କ'ଣ ତାଙ୍କ କଥା ହେବେ, ଭଗବାନ ଯିଏ ରୂପ ଗ୍ରହଣ କରନ୍ତି ଭଗବାନ ତାଙ୍କ ଆଦାନ ଭାବରେ ଆଦାନ ପ୍ରଦାନ ହୁଏ, ଯେଉଁଭଳି ସାକ୍ଷୀ ଗୋପାଳ, ସାକ୍ଷୀ ଗୋପାଳ ଆଜି ସାକ୍ଷୀ ଦେଲେ, ତାଙ୍କର ସାକ୍ଷୀ ପ୍ରଦାନ କଲେ ଆମେ ସେ କଥା କହିବା ନାହିଁ। ଭଗବାନ ଭାବରେ ଆଦାନ ପ୍ରଦାନ କରନ୍ତି ଭକ୍ତଙ୍କ ସହିତ। ପ୍ରତିମାନ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟକରଣ। ଏଇ ଯେଉଁ ବଡ଼ ବିପ୍ର, ସାନ ବିପ୍ରର ଯେଉଁ କଥା ଆଲୋଚନା ହେଇଥିଲା, ସାନ ବିପ୍ର ପାଇଁ କହିଲେ ଭଗବାନ ସାକ୍ଷୀ ଦେବା ପାଇଁ, ବଡ଼ ବିପ୍ର କହିଥିଲେ ମୁଁ ତା କନ୍ୟାକୁ ପ୍ରଦାନ କରିବି ବୋଲି, ବୁଲି ଘରେ ଯାଇକି ଘରେ ବିରୋଧ କରିବାରୁ ସେ ଆଉ ରାଜି ହେଲେ ନାହିଁ, ବା ଇଏ ହେଲା, ଭଗବାନ ଗଲେ ସାକ୍ଷୀ ଦେବା ପାଇଁ। ହଁ, ସେ କହିଥିଲେ, ଏଇଭଳିଆ କହିଲେ। ସେ ସାକ୍ଷୀ ଗୋପାଳ ବର୍ତ୍ତମାନ ଆସିକି ପୁରୀରେ ଥିଲେ, ସେଇଟା ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଦକ୍ଷିଣାର୍ଥରେ ବିଦ୍ୟାନଗରୀର ଘଟଣା ଏଇଟା, ବିଦ୍ୟାନଗର ଥିଲେ ଆମର ଓଡ଼ିଶାର ରାଜା, ଯେତେବେଳେ ଦକ୍ଷିଣାକୁ ଯାଇକି ତାଙ୍କୁ ରାଜାଙ୍କୁ ପରାସ୍ତ କଲେ, ଯେତେବେଳେ ସେ ଏଇ ସାକ୍ଷୀ ଗୋପାଳଙ୍କୁ ଆଣିକି ଆସିଥିଲେ ଏବଂ ପୁରୀ ଜଗନ୍ନାଥ ମନ୍ଦିରରେ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କରିଥିଲେ, ଆଉ ସେ ତ ଭଗବାନ ଯଦି ପ୍ରସିଦ୍ଧମ ନବନୀତ ଚୌର ଚୋରି କରନ୍ତି, ଜଗନ୍ନାଥ ମନ୍ଦିର ଯେତେବେଳେ ପ୍ରସିଦ୍ଧ ହେଲେ ଜଗନ୍ନାଥଙ୍କ ଏତେ ଭୋଗ ରହିଛି, ପାଉନୁ ବାହାରେ ଭଗବାନ ଭୋଗ ଲାଗୁଛି ଭୋଗ, ଭଗବାନ ଚୋରି କରି ଖାଇବା ପାଇଁ ଆରମ୍ଭ କଲେ ସେଇଠି। ହଁ, ତେଣୁ ଜଗନ୍ନାଥଙ୍କର ଏବଂ ଗୋପାଳଙ୍କ ଭିତରେ ପ୍ରେମ କଳହ ଆରମ୍ଭ ହେଲା ଏବଂ ଜଗନ୍ନାଥ କହିଲେ ରାଜାଙ୍କୁ, ତୁମେ ସେ ଚୋରକୁ ଏଠି କାର୍ଡ଼ ହେବ ନହେଲେ ସେ ମୋର ସବୁ ଖାଦ୍ୟ ବି ଚୋରି କରି ନେଇଯାଉଛି। ଏଭଳି ଭାବରେ ଘଟଣା ସବୁ ରହିଛି। ତେଣୁ ରାଜା ତାଙ୍କୁ ନେଇକି ରଖିଲେ କଟକରେ, ସାକ୍ଷୀ ଗୋପାଳ ସେଠି ଥିଲେ, କଟକରେ ଥିଲେ। ଯେତେବେଳେ ଚୈତନ୍ୟ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ଏବଂ ଚନ୍ଦ୍ରଶେଖର ମୁକୁନ୍ଦ ଇତ୍ୟାଦି ସବୁ ଆସୁଛନ୍ତି, ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରି ଯେତେବେଳେ ଆସୁଛନ୍ତି, ସେହି ସମୟରେ କଟକରେ ଏହି ଲୀଳାଟିକୁ ନିତ୍ୟାନନ୍ଦ ପ୍ରଭୁ କହିଥିଲେ, ସେଠି ସାକ୍ଷୀ ଗୋପାଳ ଥିଲେ। ତାପରେ ସାକ୍ଷୀ ଗୋପାଳ ଯାଇକି ବର୍ତ୍ତମାନ ଯେଉଁ ଆମର ରହିଛନ୍ତି ସାକ୍ଷୀ ଗୋପାଳ, ସେଇଠି ରହିଛନ୍ତି ସାକ୍ଷୀ ଗୋପାଳ। ଜୟ ସାକ୍ଷୀ ଗୋପାଳ କି
ଜୟ।
ତେଣୁ ଏହିଭଳି ଭାବରେ ଭଗବାନଙ୍କ ଅନେକ ଲୀଳା ରହିଛି, ଭକ୍ତମାନେ ସେଟା ଆସ୍ୱାଦନ କରନ୍ତି। ଅନ୍ୟମାନେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ତ ଏଇଠୁ ବନଗଡ଼ା କଳ୍ପନା ସବୁ ବୁଝିପାରିବେ ନାହିଁ, ସେଇଟା ସବୁ କଳ୍ପନା ଜିନିଷ। ଭଗବାନ ଚୋରି କରିଥିଲେ, କ୍ଷୀର ଚୋରି କଲେ, କ୍ଷୀର ଚୋରା ଗୋପୀନାଥ ହେଇଗଲେ, କିନ୍ତୁ ଅଭକ୍ତମାନେ ସେମାନଙ୍କ ବି କଳ୍ପନା ସବୁ, ଏଇଟା ଏଇଟା ଏ ଭକ୍ତ ଘଟଣା ନୁହଁ, ଏ ସବୁ ମନଗଡ଼ା କଳ୍ପନା ସବୁ। ଏଇଭଳି କଥା, ଭକ୍ତମାନଙ୍କର ଭଗବାନଙ୍କ ଭାବର ଆଦାନ ପ୍ରଦାନ ଚାଲେ, କିନ୍ତୁ ଅଭକ୍ତମାନଙ୍କ ପାଇଁ ଭଗବାନ ମୌନ ମୌନଶୀଳ ନେଇ ମୁନୟେ ମୌନଶୀଳ ନେଇ ଅତଏବ ତେଷୁ ସ୍ୱାଭିଷିତ ପ୍ରାର୍ଥୀକେଶୁ ମୌନଶୀଳ ନେଇ ସେ ଯାହା ସେମାନେ ପ୍ରାର୍ଥନା କରିବେ ସେଥିରେ ଭଗବାନଙ୍କ ରୂପ ନାହିଁ ଆଉ ସେ କ'ଣ ତାଙ୍କୁ କହିବେ ତେଣୁ ସେ ଚୁପ୍ ରୁହନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି ନାହିଁ କି ତାଙ୍କର ଦୁଃଖରୁ ମଧ୍ୟ ତାଙ୍କୁ ନିବୃତ୍ତ କରନ୍ତି ନାହିଁ ମୌନଶୀଳିନୀର ଶବ୍ଦର ଅର୍ଥ ହେଉଛି ଏଇଟା ମୁଁ ନେଇ ମୌନଶୀଳିନୀର ଶବ୍ଦର ଅର୍ଥ ହେଉଛି ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ତାପରେ କ୍ରମ ସନ୍ଦର୍ଭରେ ଯୁବ ଗୋସ୍ୱାମୀ କହୁଛନ୍ତି ଅଭ୍ୟାକୃତ ବିହାରାୟକରେ ପ୍ରପଞ୍ଚାତୀତ ଲୀଳା ଭଗବାନଙ୍କ ଯେଉଁ ଲୀଳା ଏସବୁ ଏ ଭୌତିକ ଜଗତର ନୁହଁ ଏ ଭୌତିକ ଜଗତର ଦିବ୍ୟ ଦିବ୍ୟ ପ୍ରପଞ୍ଚାତୀତ ଭୌତିକ ଜଗତ ପ୍ରପଞ୍ଚ ବୋଲି କୁହାଯାଏ ପ୍ରପଞ୍ଚ କହିଲେ ଏସବୁ ନଷ୍ଟ ହୋଇଯାଉଛି ପ୍ରପଞ୍ଚ ଭଗବାନ ଲୀଳା ଏସବୁ ରହିଛି ପ୍ରପଞ୍ଚାତୀତ ଏବଂ ଆମର ଯେଉଁ ରହିଛନ୍ତି କ'ଣ ବୈଷ୍ଣବ ତୋଷଣରେ ଯିବ ଗୋସ୍ୱାମୀ କହୁଛନ୍ତି ଦଶମ ସନ୍ଧ ଚଉଦ ଅଧ୍ୟାୟ ଶ୍ଳୋକ 37 ଗୋଟେ ଶ୍ଳୋକ ଉଦ୍ଧାର କରିଛନ୍ତି ସେ ଏ ବ୍ରହ୍ମାଙ୍କ ସ୍ତୁତିରେ ସେଠି ସେ କହିଛନ୍ତି ପ୍ରପଞ୍ଚୋ ନିଷ୍ପ୍ରପଞ୍ଚୋ ବି ବିଡ଼ମ୍ବୟସି ଭୂତଳେ ଭଗବାନ ଯଦିଓ ସିଏ ହେଉଛନ୍ତି ନିଷ୍ପ୍ରପଞ୍ଚ ଏ ଭୌତିକ ଜଗତ ପ୍ରପଞ୍ଚ ବୋଲି କୁହାଯାଏ କାହିଁକି ପ୍ରପଞ୍ଚ ବୋଲି କାହିଁ କୁହାଯାଏ କି କହିପାରିବେ ଭୌତିକ ଜଗତ ପ୍ରପଞ୍ଚ ବୋଲି କୁହାଯାଏ ପ୍ରପଞ୍ଚ ଭୌତିକ ଜଗତକୁ ପ୍ରପଞ୍ଚ ବୋଲି କୁହାଯାଏ ପାଞ୍ଚଟି ଜିନିଷ ରହିଛି ଏଠି ପ୍ରପଞ୍ଚ ପ୍ରକୃଷ୍ଟ ରୂପେ ପାଞ୍ଚଟି ଜିନିଷ ରହିଛି କ'ଣ କ'ଣ ଭଗବତ ଗୀତା ଆଜି ଆମେ ଯଜ୍ଞ କଲେ ଭଗବତ ଗୀତାରେ ଏଇ ପାଞ୍ଚଟି ତତ୍ତ୍ୱ ରହିଛି ଆମେ ଖାଲି ସୁହା ସୁହା କରିଦେଲେ ସିନା ତାଙ୍କର ଅର୍ଥ କହିଲେ ତାକୁ ସବୁ ଜଣେ ଜାଣିବ ନହେଲେ ସୁହା ରହିଯିବ ସେଇଟା ଅବଶ୍ୟ ଭଗବାନଙ୍କର ଶ୍ଲୋକକୁ ଆବୃତ୍ତି କଲା ମଧ୍ୟ ଭଗବାନଙ୍କର ଭଗବାନ ଆରାଧିତ ହୋଇଗଲେ କିନ୍ତୁ ତାର ଅର୍ଥ ବୁଝିଲେ ଆହୁରି ଆନନ୍ଦ ଲାଗିବ ଭଗବତ ଗୀତାରେ 700 ଶ୍ଳୋକ ଯେଉଁ ରହିଛନ୍ତି ଏଇ ପାଞ୍ଚଟି ତତ୍ତ୍ୱ ରହିଛି ପ୍ରପଞ୍ଚ ବୋଲି କୁହାଯାଏ କ'ଣ କ'ଣ ଶୁଣ କ'ଣ କ'ଣ ବହୁତ ଭଗବତ ଗୀତା କ'ଣ ସବୁ ରହିଛି ବସ୍ତୁ ପାଞ୍ଚଟି ବିଷୟବସ୍ତୁ ରହିଛି ପାଞ୍ଚଟି ବିଷୟବସ୍ତୁ ରହିଛି ଭଗବତ ଗୀତାରେ ଭାଗବତମରେ 10 ବିଷୟବସ୍ତୁ ରହିଛି ଭାଗବତମରେ ଶଙ୍ଖ ବାଜିବ ଗୋଟେ ତେଣୁ ଭଗବତ ଗୀତାରେ ଭଗବାନ ଈଶ୍ୱର ରୂପରେ ସବୁଠାରେ ବିଦ୍ୟମାନ ଈଶ୍ୱର ଅସର ଭୂତାନାମ ଉଦ୍ଦେଶ୍ୟ ଅର୍ଜୁନ ତିଷ୍ଠତି ଭଗବାନ ଈଶ୍ୱର ରୂପରେ ସମସ୍ତଙ୍କର ହୃଦୟ ଭିତରେ ରହିଛନ୍ତି ପରମାତ୍ମା ରୂପରେ ରହିଛନ୍ତି ଏସବୁ ରହିଛନ୍ତି ଇଏ ଗୋଟେ ତତ୍ତ୍ୱ ଈଶ୍ୱର ଦୁଇରେ ଜୀବ ଆମେ ସବୁ ଜୀବ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ଦୁଇରେ ଦୁଇଟି ଦ୍ୱିତୀୟ ବସ୍ତୁ ହେଉଛି ଜୀବ ଈଶ୍ୱର ଜୀବ ତିନିରେ କାଳ କାଳସ୍ମୀ ଲୋକକ୍ଷତି ପ୍ରବୃଦ୍ଧ ଅତୀତ ବର୍ତ୍ତମାନ ଭବିଷ୍ୟତ ଏଇ ତିନୋଟି କାଳ ରହିଛି କାଳଟା ପ୍ରପଞ୍ଚରେ ରହିଛି ଚିର ଜଗତରେ କାଳ ନାହିଁ ଚିର ଜଗତରେ ଈଶ୍ୱର ନାହାନ୍ତି ସେଠି ଭଗବାନ ରହିଛନ୍ତି ଚିର ଜଗତରେ ଜୀବ ଏଭଳି ଭାବରେ କ'ଣ ଇଏ ବଦ୍ଧ ଜୀବ ନୁହଁ ସେ ମୁକ୍ତ ଜୀବ ଆଚ୍ଛା ତିନୋଟି କଥା ଗଲା ଆଉ 4-5 କ'ଣ ଗୋଟେ ହେଉଛି କର୍ମ କର୍ମ କର୍ମଫଳ ସବୁ ଭୋଗ କରୁଛି ଭୌତିକ ଜଗତରେ କର୍ମ ଚିର ଜଗତରେ ସେସବୁ କର୍ମଫଳ ନାହିଁ କିଛି ଈଶ୍ୱର ଜୀବ ଏବଂ ଭୂତ ପ୍ରକୃତି ଏଠି ରହିଛି ଈଶ୍ୱର ଜୀବ କାଳ କର୍ମ ଭୂତ ପ୍ରକୃତି ପ୍ରକୃତି ଯେଉଁ 3 ଗୁଣ ରହିଛି 14 ଅଧ୍ୟାୟରେ ଗୁଣ ତ୍ରୟ ବିଷୟରେ ବର୍ଣ୍ଣନା କରାଯାଇଛି 3 ଗୁଣ ସତ୍ତ୍ୱ ରଜ ତମ 3 ଗୁଣ ତେଣୁ ଏ ଭୌତିକ ଜଗତକୁ ପ୍ରପଞ୍ଚ ବୋଲି କୁହାଯାଏ ଭଗବତ ଗୀତାରେ ଏ ପ୍ରପଞ୍ଚ ବିଷୟରେ 5 ବିଷୟରେ ତା ଜ୍ଞାନ ଦିଆଯାଇଛି ଭଗବତ ଗୀତାରେ ତେଣୁ ଭଗବାନ ଯେତେବେଳେ ଆସନ୍ତି ଚିତ୍ ଜଗତକୁ ଆସନ୍ତି ସେଇଟା ନିଷ୍ପ୍ରପଞ୍ଚ ବୋଲି କୁହାଯାଏ ପ୍ରପଞ୍ଚୋ ନିଷ୍ପ୍ରପଞ୍ଚୋ ବି ବିଡ଼ମ୍ବୟସ ଭୂତଳେ ଭଗବାନ ଯେଉଁ ଆସନ୍ତି ଭଗବାନ ମନୁଷ୍ୟ ଲୀଳା ଅନୁକରଣ କରନ୍ତି ଭଗବାନଙ୍କର କ୍ଷୁଧା ଭଗବାନ କ୍ଷୁଧା ନାହିଁ କିନ୍ତୁ ଯେମିତି ସେ ଯେଉଁ ଆଗେ ମଧ୍ୟ ଭୋକ ହେଉଛି ମାଆଙ୍କ ପାଖରେ ଯେଉଁ କ୍ରନ୍ଦନ କରୁଛନ୍ତି ଯେଉଁ ମାଆ ଭିତରେ କ୍ଷୀର ପ୍ରଦାନ କରୁଥିଲେ ଯେତେବେଳେ ବନ୍ଦ କ୍ଷୀର ଟିକେ ଦେବା ବନ୍ଦ କରିଦେଲେ ସେତେବେଳେ ସେ କ୍ରୋଧ ପ୍ରକାଶ କଲେ ଇଏ ଭଗବାନଙ୍କ ଲୀଳା ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବିଡ଼ମ୍ବୟସ ଭୂତଳେ ଏସବୁ ଗୋଟିଏ ଆମେ ଆଲୋଚନା କରିଥିଲୁ ବ୍ରହ୍ମାଙ୍କ ସ୍ତୁତିରେ ସେହିଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ମୁନୟେ କହିଲେ ଆତ୍ମାରାମାୟ ମୁନୟେ କହିଲେ ଆତ୍ମାରାମ ଆତ୍ମାରେ ସେ ଆନନ୍ଦିତ ହୁଅନ୍ତି ତାଙ୍କର କିଛି ଦରକାର ନାହିଁ ଅନ୍ୟ କିଛି ଦରକାର ନାହିଁ ଆତ୍ମାରାମାୟ ତେଣୁ ମୌନଶୀଳିନେ କହିଲେ ମୌନଶୀଳିନେ କହିଲେ ତ କହିଲେ ମୌନ କିନ୍ତୁ ଆଉ ଗୋଟେ ଅର୍ଥ ହେବ ଅମୌନଶୀଳିନେ 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 କହିଲେ ଧର୍ମାଦି ଆଚରଣାତ୍ ଗୋପୀ କୁଳ ରମଣାତ୍ ବା ଧର୍ମ ଆଚରଣ ସବୁ କରୁଛନ୍ତି ବିଭିନ୍ନ ପ୍ରକାର ଲୀଳା ସବୁ କରୁଛନ୍ତି ମୌନ ରହୁନାହାନ୍ତି ସେ ଲୀଳା କରୁଛନ୍ତି ବହୁତ ପ୍ରକାର ବହୁତ ସୁନ୍ଦର ଭାବରେ ତାଙ୍କର ବଚନ ରହିଛି ଭଗବଦ୍ଗୀତାରେ ତାଙ୍କର ବଚନ ଆମେ ଶୁଣିଲେ ଇତିହମ୍ ବାସୁଦେବସ୍ ପାର୍ଥ ମହାତ୍ମା ସମ୍ବାଦ ଅଶ୍ରୋଷମ ଅଦ୍ଭୁତ ରୋମର୍ଷଣ ଅଦ୍ଭୁତ ସମ୍ବାଦ ଭଗବାନ କଥା କହିଲେ ଆମେ ଶୁଣିଲେ ଲାଷ୍ଟ କଥା କହିଲେ 700 ଶ୍ଳୋକ ଆବୃତ କଲେ ଆମକୁ 700 ଶ୍ଳୋକ ଏବଂ ଗୋପୀକୁଳ ରମଣାତ୍ ବା ଭଗବାନ ବିଶେଷ ଭାବରେ ଗୋପୀମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ କାରଣ ସେଥିପାଇଁ ଯେଉଁମାନେ ଆମର ଯେଉଁମାନେ ଆମର ଯାହାର ଯେଉଁପରି ଭାବ ରହିଛି ସେହିଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି ଆନନ୍ଦଟା ଆମେ ଅନୁଭବ କରିବା ଉପଲବ୍ଧି କରିବା ଆନନ୍ଦଟା ସେହିଭଳି ଭାବରେ ଯେ ଯେତିକି ସମର୍ପିତ ସେ ସେତିକି ଆନନ୍ଦ ପ୍ରାପ୍ତ ହେବ ଗୋପୀମାନେ ସବୁଠୁ ଶ୍ରେଷ୍ଠ ଭକ୍ତ ଭଗବାନଙ୍କର ତେଣୁ ତାଙ୍କର ଆନନ୍ଦ ସବୁଠୁ ଉନ୍ନତ ସ୍ତରର ପ୍ରେମର ଉର୍ଦ୍ଧ୍ୱରେ ସବୁ କଥା ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଇତ୍ୟାଦି ବିଭିନ୍ନ ପ୍ରକାର ସ୍ତର ରହିଛି ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯାଇଛନ୍ତି ସେ ସେହିଭଳି ଭାବରେ ଆନନ୍ଦିତ ହେଉଥିବେ ତାଙ୍କର ସବୁ ରହିଛି ଉଜ୍ଜଳ ଭକ୍ତ ସାମଙ୍କୁ ସୁନ୍ଦର ସବୁ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ 48 ଶ୍ଳୋକରେ କହୁଛନ୍ତି ପରାବର ଗତିଜ୍ଞାୟ ସର୍ବାଧ୍ୟାଖ୍ୟାୟ ତେ ନମଃ ଅବିଶ୍ୱାୟ ଚ ବିଶ୍ୱାୟ ତଦ୍ଦଶ୍ରୀଶ ଚ ହେତବେ ଏଇଟା ହେଉଛି କ'ଣ ପରାବର ଗତିଜ୍ଞାୟ ପର ଅବର ଦୁଇଟି ଜିନିଷ ରହିଛି ପର ହେଉଛି ଶ୍ରେଷ୍ଠ ଅବର ହେଉଛି ନିକୃଷ୍ଟ ଉତ୍କୃଷ୍ଟ ନିକୃଷ୍ଟ ଦୁଇଟି ବସ୍ତୁ ରହିଛି ସମସ୍ତଙ୍କର ଗତି ବା ଲକ୍ଷ୍ୟକୁ ସେ ଜାଣନ୍ତି କାହାର କ'ଣ ମନୋଭାବ ଏସବୁ କଥା ସେ ଭଗବାନ ସେ ଜାଣନ୍ତି ପରାବର ଗତିଜ୍ଞାୟ ସର୍ବାଧ୍ୟକ୍ଷାୟତେ ନମଃ ସମସ୍ତଙ୍କର ଅଧ୍ୟକ୍ଷ ସମସ୍ତଙ୍କର ନିୟନ୍ତ୍ରଣକାରୀ ସମସ୍ତଙ୍କର ସେ ପ୍ରଭୁ ଅଧ୍ୟକ୍ଷ ଭଗବତ ଗୀତାର ଭଗବାନଙ୍କର ମାୟା ଦକ୍ଷିଣ ପ୍ରକୃତି ଶ୍ୱେତ ସତରାଚରଣ ପ୍ରକୃତିର ଅଧ୍ୟକ୍ଷ ହେଉଛନ୍ତି ଭଗବାନ ସୁପରିନଟେଣ୍ଡେଣ୍ଟ ମାଷ୍ଟର ତାଙ୍କର ଆଜ୍ଞାରେ ସବୁ କାର୍ଯ୍ୟ ହେଉଛି ତେଣୁ ଆମେ ଆପଣଙ୍କୁ ନମସ୍କାର କରୁଛୁ ତେ ନମଃ ଅବିଶ୍ୱାୟ ବିଶ୍ୱାୟ ବିଶ୍ୱ ଏ ଭୌତିକ ଜାଗାକୁ ବିଶ୍ୱ ବୋଲି କୁହାଯାଉଛି ବିଶ୍ୱ ବିଶ୍ୱ କହିଲେ ଚୌଧୁରୀ ଭୁବନ ଯେଉଁ ରହିଛି ବିଶ୍ୱ କିନ୍ତୁ ସିଏ ହେଉଛନ୍ତି ଅବିଶ୍ୱାୟ ଏ ଭୌତିକ ଜାଗତରେ ସେ ନୁହନ୍ତି ଏବଂ ପୁଣି ମଧ୍ୟ ବିଶ୍ୱା ସିଏ ମଧ୍ୟ ଭୌତିକ ଜାଗତକୁ ନିଜକୁ ବିସ୍ତାର କରିଛନ୍ତି ଅବିଶ୍ୱାୟ ଚ ବିଶ୍ୱାୟ ତାକୁ ଦର୍ଶନ କରୁଛନ୍ତି ବା ଦୃଷ୍ଟିପାତ କରୁଛନ୍ତି ସେମାନେ ବୌଦ୍ଧ ଜଗତକୁ ଦୃଷ୍ଟିପାତ ଦେଖୁଛନ୍ତି ସବୁ ଏବଂ ଅସ୍ୟ ହେତବେ ଏ ଭୌତିକ ବିଶ୍ୱର ତା ହେଉଛନ୍ତି ମୂଳ କାରଣ ହେଉଛନ୍ତି ସେ ହେତବ ହେତବ କହିଲେ ମୂଳ କାରଣ ଦଷ୍ଟ୍ରେଚ ହେତବେ ଏଠି 48 ନମ୍ବର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବିଶେଷଣ ଅସଂକୀର୍ଣ୍ଣ ପଞ୍ଚପଞ୍ଚାଶତାନତ ଏଇଭଳି ଭାବରେ ଅନ୍ତିମ ଯେଉଁ 10 ଶ୍ଳୋକ ଭଗବାନଙ୍କୁ ନମସ୍କାର କରିଛନ୍ତି ଏଇ ଦଶଟି ଶ୍ଳୋକରେ ଭଗବାନର 55ଟି ଗୁଣକୁ ପ୍ରକାଶ କରିଛନ୍ତି ସେ ଶ୍ରୀଦର୍ଶନ କହୁଛନ୍ତି ବିଶେଷଣ ହିଁ ଅସଂଖ୍ୟ ନେଇ ପଞ୍ଚପ୍ରଶା ଶତାନ୍ତଃ 55 ଆମେ ସବୁ ଆମ ପାଖରେ ସେଇ ଗୁଣ ସବୁ ଆସିବ ଆମ ପାଖରେ ଅତ୍ୟନ୍ତ 50ଟି ଗୁଣ ଆମ ପାଖରେ ଆସିପାରିବ ଏଇ ଯେ ପ୍ରାର୍ଥନା କରିବାର ଉଦ୍ଦେଶ୍ୟ ହେଉଛି ଆମେ ଯଦି ପ୍ରାର୍ଥନା କରିବା ଆମ ପାଖରେ 50ଟି ଗୁଣ ଆସି ପହଞ୍ଚିବ ବ୍ରହ୍ମାଙ୍କ ପାଖରେ 50ଟି ଗୁଣ ରହିଛି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ପରେଶା ମୁତ୍କୃଷ୍ଟାନ ଭକ୍ତାନ ପରେ ପରେଶ ପରେଶ ପର କହିଲେ ଉତ୍କୃଷ୍ଟ ଭକ୍ତାନ ଭକ୍ତମାନ ପର ଉତ୍କୃଷ୍ଟ ଭକ୍ତମାନ ବହୁତ ଉନ୍ନତ ସ୍ତରର ଏବଂ ଅଭରେଷାନ୍ କହିଲେ ନିକୃଷ୍ଟାନ ଅଭକ୍ତାନ ଯେଉଁମାନେ ଭକ୍ତ ନୁହନ୍ତି ଅଭକ୍ତ ସେମାନେ ହେଉଛନ୍ତି ଅବର ନିକୃଷ୍ଟ ସେମାନେ ଭକ୍ତମାନେ ଶ୍ରେଷ୍ଠ ଅଭକ୍ତମାନେ ନିକୃଷ୍ଟ ଚ ଗତି ପ୍ରାପ୍ୟ ଜାଣନ୍ତି ସମସ୍ତଙ୍କର ଗତି ଲକ୍ଷ୍ୟ କ'ଣ ହେବ ସେ ଜାଣନ୍ତି ଭଗବାନ ସର୍ବାଧ୍ୟକ୍ଷାୟ କହିଲେ ସର୍ବଫଳ ଅଧ୍ୟକ୍ଷତା ତତ୍ ସମୁଚିତ ଫଳ ସେ ଦାତ୍ରେ ଇତି ଅର୍ଥ ସର୍ବାଧ୍ୟକ୍ଷାୟ କହିଲେ ଯାହାର ଯେଉଁଭଳି ଭାବରେ ଫଳ ପ୍ରାପ୍ତ ହେବାର ଅଛି ଭଗବାନ ସେଇଟା ଦେବୀ ପ୍ରଦାନ କରିବେ ଭକ୍ତମାନଙ୍କୁ କୃଷ୍ଣ ପ୍ରେମ ପ୍ରଦାନ କରିବେ ଆଉ ଭକ୍ତମାନଙ୍କୁ ଏ ବୌଦ୍ଧ ଜଗତର ଏଇ ଯେଉଁ ରହିଛି ଏ ଯେଉଁ ଭୌତିକ ଆନନ୍ଦ ସେ ଆନନ୍ଦ ତାଙ୍କୁ ସବୁ ଦେବେ ସେଇଟା ପ୍ରଦାନ କରିବେ ସେମାନେ ସେଇ ଭୌତିକ ଆନନ୍ଦରେ ସନ୍ତୁଷ୍ଟ ହୋଇଯିବେ ଆଉ ଦରକାର ନାହିଁ ଆଉ କିଛି ଅଧିକା ଭଗବାନ ମାନୁନାହାନ୍ତି ଫଳ ଅଧିକତା ତ ସମସ୍ତ ଫଳ ସେ ଦାତ୍ରେ ଇତ୍ୟର୍ଥ ତେଣୁ ଏଇଭଳି ଭାବରେ ଏ 10ଟି ଶ୍ଳୋକ ଯେଉଁ ଇଏ କଲେ ଭଗବାନ ପ୍ରଣାମ କଲେ 11ଟି ପ୍ରଣାମ କରିଛନ୍ତି 10ଟି ଶ୍ଳୋକରେ 11ଟି ପ୍ରଣାମ କରିଛନ୍ତି ଆଗରେ 55ଟି ଭଗବାନଙ୍କ ଗୁଣକୁ ବିଶେଷଣ ପ୍ରକାଶ କରିଛନ୍ତି ଶ୍ରୀଦର୍ଶନ କହୁଛନ୍ତି ଏଭଳି କଥା ସବୁ ରହିଛି ବର୍ତ୍ତମାନ 49 ଶ୍ଳୋକରୁ ଆରମ୍ଭ ହେବ କ'ଣ ନା ଭଗବାନ ପ୍ରାର୍ଥନା କରିବେ ଏତେ ସବୁ ଏରା ଉଦ୍ଦେଶ୍ୟ ହେଉଛି ତାଙ୍କ ସ୍ୱାମୀଙ୍କୁ ଆଉ ଦଣ୍ଡ ଦିଅନ୍ତୁ ନାହିଁ ତାଙ୍କୁ ଖଲାସ କରିଦିଅନ୍ତୁ ତାଙ୍କୁ କ୍ଷମା କରିଦିଅନ୍ତୁ ଏ ବିଷୟରେ 5ଟି ଶ୍ଳୋକ କହିବେ 6, 10, 5 21ଟି ଶ୍ଳୋକ ଆମେ ପୂର୍ବରୁ ଯେତେବେଳେ କହୁଥିଲେ ଏଠି ସକାଳ 8ରୁ 9ଟା ଯେଉଁ କଥା ଚାଲିଥିଲା ସେ ସମୟରେ ଆମେ ଏଇ ଶ୍ଳୋକ ଟିକେ ସବୁ କଥା କହୁଥିଲେ ଆମକୁ ମନେ ପଡ଼ୁଛି ସେତେବେଳେ କରୋନା ନଥିଲା କିନ୍ତୁ ବର୍ତ୍ତମାନ କରୋନାରେ ଆମେ କଥା ଚାଲିଛି ସେ ସମୟରେ ମୁଁ ଏଇ ନୋଟ୍ଟା କରିଥିଲି ସେ ନୋଟ୍ଟା ମିଳିଗଲା ମୋତେ ସୁବିଧା ହେଲା ମୋତେ ସେଇଟା ଲେଖିବାକୁ ପଡ଼ୁନାହିଁ ତେଣୁ ଏଠି କୁହାଯାଉଛି 49 ଶ୍ଳୋକରେ ଏ 5ଟି ଶ୍ଳୋକ କୁହାଯିବ 49, 53 ଏ 5ଟି ଶ୍ଳୋକରେ ଭଗବାନ ପ୍ରାର୍ଥନା କରିବେ ତାଙ୍କ ସ୍ୱାମୀଙ୍କୁ କ୍ଷମା କରିବା ପାଇଁ ତେଣୁ 49 ଶ୍ଳୋକରେ କହୁଛନ୍ତି ତ୍ୱଂ ୟସ୍ୟ ଜନ୍ମସ୍ଥିତି ସଂଯମାନ ବିଭୋ ଗୁଣୈରଣ୍ୟୋ ଅକୃତକାଳ ଶକ୍ତିଧ୍ରୋ ତତ୍ତତ୍ ସ୍ୱଭାବାନ୍ ପ୍ରତିବୋଧୟନ୍ ସତଃ ସମୀକ୍ଷା ମୋଗ ବିହାର ଇହସେ ତ୍ୱଂ ୟସ୍ୟ ଜନ୍ମସ୍ଥିତି ସଂଯମାନ ବିଭୁ ହେ ବିଭୁ ପ୍ରଭୁ ସେ ହେଉଛନ୍ତି ବିଭୁ ଅନଲିମିଟେଡ୍ ଭଗବାନଙ୍କର ଯେ କେତେ ଶକ୍ତି ରହିଛି ଗୁଣ ରହିଛି ଆମେ ଚିନ୍ତା କରିପାରିବା ନାହିଁ ଆମେ ହେଉଛୁ ଅଣୁ ସେ ହେଉଛନ୍ତି ବିଭୁ ଭଗବାନ ଆମ ଭିତରେ ତଫାତ୍ ସବୁ ରହିଛି ବିଭୁ ସିଏ ତ୍ୱଂ ୟସ୍ୟ ଜନ୍ମସ୍ଥିତି ସଂଯମାନ ଏ ଭୌତିକ ଜଗତର ସୃଷ୍ଟିକର୍ତ୍ତା ପାଳନକର୍ତ୍ତା ଏବଂ ଦୋଷକର୍ତ୍ତା ସେଇ ଭଗବାନ ଭଗବାନ ବ୍ରହ୍ମା ରୂପରେ ଏସବୁ ସୃଷ୍ଟି କରନ୍ତି ବିଷ୍ଣୁ ରୂପରେ ପାଳନ କରନ୍ତି ଶିବ ରୂପରେ ସଂହାର କରନ୍ତି ଗୁଣ ଅବତାର ଏସବୁ ଭଗବାନଙ୍କ ଗୁଣ ଅବତାର ଗୁଣେଇ ଅନ୍ୟ ଆକୃତକାଳ ଶକ୍ତିଧ୍ରୀ ତେଣୁ ଏସବୁ ଗୁଣେଇ କ'ଣ ଗୁଣେଇ ଅନିହୋ ଭଗବାନ ଯଦିଓ ଏଇ ପ୍ରକୃତିର ଗୁଣ ଦ୍ୱାରା ଏସବୁ କାର୍ଯ୍ୟ କରନ୍ତି ସୃଷ୍ଟି କରନ୍ତି ରଜଗୁଣରେ ସ୍ଥିତି କରନ୍ତି ସତ୍ୟଗୁଣରେ ଆଉ ସଂହାର କରନ୍ତି ତମ ଗୁଣରେ ତେଣୁ ଏସବୁ ଗୁଣ ଅବତାର ବ୍ରହ୍ମା ହେଉଛନ୍ତି ଭଗବାନଙ୍କ ରଜଗୁଣର ଅବତାର ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ଶିବ ହେଉଛନ୍ତି ତମ ଗୁଣର ଅବତାର ତେଣୁ ଗୁଣେଇ ଅନିହ ଯଦିଓ ସେସବୁ କାର୍ଯ୍ୟ କରନ୍ତି କିନ୍ତୁ ତାଙ୍କର କୌଣସି ମାନେ କ'ଣ ଲିପ୍ତ ହୁଅନ୍ତି ନାହିଁ, ଅଲିପ୍ତ ବୋଲି କୁହାଯାଉଛି, ନିର୍ଲିପ୍ତ ଭଗବାନ ଏଇଟା ଯେଉଁ ଆମେ ସବୁ ଯେଉଁ କାର୍ଯ୍ୟ କରୁଛେ ଆମେ କାର୍ଯ୍ୟରେ ଲିପ୍ତ ହୋଇଯାଉଛେ, ଆମେ କେମିତି କର୍ମଫଳ ପାଇବା ପାଇଁ ଆମେ ବ୍ୟସ୍ତ ହୋଇଯାଉଛେ, ଏଇଟା କରୁଛେ ମାନେ ଏଇଟା କର୍ମଫଳଟା ପାଇବା ସେଇ ଉଦ୍ଦେଶ୍ୟ ସମସ୍ତେ କରୁଛନ୍ତି, କିନ୍ତୁ ଭଗବାନ ଯେଉଁ କର୍ମ କରୁଛନ୍ତି ଏ କର୍ମଟା କଲେ ସେ କିଛି ଫଳ ପାଇବେ ସନ୍ତୁଷ୍ଟ ହେବେ ତା ନୁହଁ, ତାଙ୍କର କୌଣସି ଇଚ୍ଛା ନାହିଁ ମାନେ କ'ଣ କର୍ମ କରିବା ପାଇଁ ଏଇଟା ଆବଶ୍ୟକତା ରହିଛନ୍ତି କିଛି ନାହିଁ, ଭଗବାନ ଆମର ଆମର ମଙ୍ଗଳ ପାଇଁ ସବୁ କାର୍ଯ୍ୟ କରୁଛନ୍ତି। ଗୁଣେ ଅକୃତ ଅକୃତ କାଳ ଶକ୍ତି, ଭଗବାନଙ୍କର ଅକୃତ କହିଲେ ଅନାଦି ଅନାଦି ଭଗବାନ କାଳ ଶକ୍ତି ରହିଛି, ସବୁବେଳେ ପାଇଁ ରହିଛି ଭଗବାନ, ଏ ଭୌତିକ ଜଗତ ରହିଛି କାଳ ଶକ୍ତି, କାଳ ଶକ୍ତିରେ ଭଗବାନ ସବୁ ଇଏ କରୁଛନ୍ତି, ପାଳନ ସୃଷ୍ଟି କରୁଛନ୍ତି, ସଂହାର କରୁଛନ୍ତି ଏବଂ ପାଳନ କରୁଛନ୍ତି ଭଗବାନ କାଳ ଶକ୍ତିରେ। ତତ୍ ସ୍ୱଭାବାନ ପ୍ରତିବୋଧୟନ, ଯଦି ଆମେ ଭୌତିକ ଜଗତରେ ଧ୍ୱଂସ ହୋଇଯାଉଛି ସେହି ସମୟରେ ଜୀବମାନେ ଏ ଭୌତିକ ଜଗତରେ କଟି ଯାଉଛନ୍ତି, ଭୌତିକ ଜଗତ ଧ୍ୱଂସ ହୋଇଯାଉଛି, ସେତେବେଳେ ଏ ଭୌତିକ ଜଗତରେ ରହୁଛନ୍ତି ଭଗବାନ ଯେଉଁଠୁ ଆସିଥିଲେ ଗର୍ଭଦୁ ସେ ବିଷ୍ଣୁଙ୍କର ଗର୍ଭରୁ ସେମାନେ ସବୁ ଆସିଥିଲେ, ପୁଣି ସେଠି ଯାଇ ରହିବେ ଏବଂ ପୁଣି ଯେତେବେଳେ ସୃଷ୍ଟି ହେବ ସେତେବେଳେ ପୁଣି ସେମାନେ ସେଠୁ ବାହାରିବେ, ଯେମିତି ଆମେ ଶୋଇକରି ଉଠିଲେ ଶୋଇକରି ଉଠିଲେ ପୂର୍ବ ଶୋଇବା ପୂର୍ବର ଘଟଣା ମନେ ପଡ଼ିଯାଏ ସବୁ, ଏହା ଏହା ହେଇଥିଲା ଏହା ଏହା ହେଇଥିଲା, ସେଇଭଳି ଭାବ ତାଙ୍କର ସ୍ୱଭାବ ଭଗବାନ ପ୍ରଦାନ କରନ୍ତି, ପୂର୍ବଜନ୍ମର କର୍ମଫଳ ଅନୁସାରେ ଆମର ସ୍ୱଭାବ ପ୍ରାପ୍ତ ହେଉଛି, ସତର ଅଧ୍ୟାୟ ସେଇଟା କୁହାଗଲା, ତ୍ରିବିଧା ଭଗବତୀ ଶ୍ରଦ୍ଧା ଦେଇ ନାଂସା ସ୍ୱଭାବ, ଯାହା ପୂର୍ବଜନ୍ମର କର୍ମଫଳ ଅନୁସାରେ ଭଗବାନ ସେ ଅନୁସାରେ ସ୍ୱଭାବ ପ୍ରଦାନ କରନ୍ତି। ସ୍ୱଭାବାନ ପ୍ରତିବୋଧୟନ, ଭଗବାନ ସେଟାକୁ ଜାଗ୍ରତ କରନ୍ତି, ନହେଲେ ତ ଆମେ ଆମେ ଜାଣିନୁ ପ୍ରତି ପୂର୍ବଜନ୍ମର କଥା କ'ଣ ଥିଲା ଆମର, କିନ୍ତୁ ଆମର ସ୍ୱଭାବଟା କେମିତି ହେଲା ଏସବୁ, ଆଉ କାହାର କାହାର କେଉଁଭଳି ଭାବେ ସ୍ୱଭାବ ରହିଛି କହିବାର ଉଦ୍ଦେଶ୍ୟ, ଆମର ସ୍ୱାମୀଙ୍କର ଯେଉଁ ସ୍ୱଭାବ ରହିଛି ଏ ସର୍ପର ସ୍ୱଭାବ ଏଇଟା ଆପଣ ଦେଇଛନ୍ତି, ଭଗବାନ ସେଟା ଜାଗ୍ରତ କରାଇଛନ୍ତି, ନହେଲେ ସେ ତ ପୁଣି ଯାଇଥିଲା, ତେଣୁ ତା କ୍ଷମା କରନ୍ତୁ। ସତଃ ଏଇଭଳି ଭାବରେ ସମୀକ୍ଷା ଅମୋଘ ବିହାର ଇଏ ଯାହାର ଯେଉଁଭଳି ଭାବେ ସ୍ଥିତି ରହିଛି ସେଇଭଳି ଭାବେ ତୁମେ ସବୁ ପ୍ରଦାନ କରନ୍ତି, ସ୍ୱଭାବକୁ ପ୍ରଦାନ କରନ୍ତି ଭଗବାନ। ଏଠି ଭାବାର୍ଥରେ କୁହାଯାଉଛି ଯେ ନାସ୍ତିକମାନେ ପ୍ରଶ୍ନ କରିପାରନ୍ତି ଯେ ପରମେଶ୍ୱର ଭଗବାନ କାହିଁକି ଜନ୍ମ ସଂରକ୍ଷଣ ମୃତ୍ୟୁ ପୂର୍ଣ୍ଣ ଏଇ ଜଡ଼ ଜଗତ ସୃଷ୍ଟି କରିଥାନ୍ତି, ଆମେ ଗୋଟେ ଫିଲ୍ମ ଗୋଟେ ଗୀତ ଅଛି ହିନ୍ଦୀ ଫିଲ୍ମ ଗୋଟାଏ, ଦୁନିଆ ବନାନେ ବାଲେ କ୍ୟା ତେରେ ମନ ମେ ସମାଏ, କାହେ ତୁ ତୁନେ ଜଗତ ସୃଷ୍ଟି କାହିଁ କଲୁ ତୁ, ଦୁନିଆ ବନାନେ ବାଲେ କ୍ୟା ତ୍ୱାରା ତେରା ମନ ମେ ସମାଏ, ଏ ଜଗତ କାହିଁକି ତୁମେ ସୃଷ୍ଟି କଲ ଦୁନିଆ ଜଗତ ବନାନ ବାଲା, କାହିଁକି ଏତେ ବହୁତ ଦୁଃଖ ସବୁ ଦେଲ ସବୁ, ଏଇଭଳି ଭାବରେ ସବୁ ଅଛି ନାସ୍ତିକମାନେ ସବୁ କଥା କହିବେ ଏବଂ ସେମାନେ ସବୁ ପ୍ରାଇଜ୍ ନେବେ, ଏଇ ଗୀତ ଲେଖିକିରି କେତେ ପ୍ରାଇଜ୍ ପାଇଥିବେ, କେତେ କ'ଣ ସବୁ ତାଙ୍କୁ ସମ୍ମାନ ଦିଆଯାଇଥିବ, କେତେ କ'ଣ ହେଇଥିବ, କିନ୍ତୁ ସବୁ ନାସ୍ତିକ ସବୁ ସେମାନେ। ଏଠାରେ ନାଗପତ୍ନୀମାନେ ଉଲ୍ଲେଖ କରିଛନ୍ତି ଯେ ଭଗବାନଙ୍କ ଲୀଳା ଅମୋଘ, କୌଣସି ପ୍ରକାର ଅସଙ୍ଗତିର ଅତୀତ ଅଟେ, ଭଗବାନ ଲୀଳା କିଛି ଅମୋଘ, ଅମୋଘ ହେଲେ କ'ଣ ସବୁ ପୂର୍ଣ୍ଣ ପୂର୍ଣ୍ଣ ମାନେ ସେଇଟା ହେଉଛି ସବୁ ସିଦ୍ଧି ଇଏ ହେବ, ତାର କୌଣସି ବ୍ୟର୍ଥତା ନାହିଁ, ମୋଘ କହିଲେ ବ୍ୟର୍ଥତା, ଅମୋଘ କହିଲେ ଅବ୍ୟର୍ଥ, ଭଗବାନ ଯାହା ଚାହିଁବେ ସେଇଟା ହେବ, କରିବେ କାରଣ କ'ଣ ତାର କାରଣ ରହିଛି, ଏଇ ଜୀବମାନଙ୍କର ମଙ୍ଗଳ ପାଇଁ ସବୁ କରିଛନ୍ତି କିନ୍ତୁ ସେମାନେ ବୁଝିପାରୁନାହାନ୍ତି। ପ୍ରକୃତ ପକ୍ଷେ କୃଷ୍ଣ ଚାହାନ୍ତି ଯେ ସମସ୍ତ ବଦ୍ଧଜୀବମାନେ ତାଙ୍କ ସହିତ ତାଙ୍କ ନିତ୍ୟଧାମ ବସବାସ କରନ୍ତୁ, କିନ୍ତୁ କିଛି ବିସ୍ମୃତିପରାୟଣ ଆତ୍ମା ଭଗବାନଙ୍କ ସହିତ ପ୍ରେମମୟ ସମ୍ପର୍କର ବିରୋଧୀ ବୋଲି ସେମାନଙ୍କୁ ଅବଶ୍ୟ ଜଡ଼ ଜଗତକୁ ଯିବାକୁ ହୁଏ ଏବଂ କାଳ ବନ୍ଧନର ଅଧୀନ ହେବାକୁ ହୁଏ। ଭଗବାନ ଚାହାନ୍ତି ଆମେ ସମସ୍ତେ ଭଗବତ ଧାମକୁ ଯିବା ପାଇଁ ସେ ବ୍ୟବସ୍ଥା କରୁଛନ୍ତି ଆଣନ୍ତି, କିନ୍ତୁ ଆମେ ଗ୍ରହଣ କରୁନାହିଁ, ତେଣୁ ଏଠି ନାଗପତ୍ନୀମାନଙ୍କର ମନର ଭାବ ହେଉଛି ପ୍ରଭୁ ଆମ ସ୍ୱାମୀଙ୍କର ଏଇ ସ୍ୱଭାବ ରହିଛି ଆପଣ ଦେଇଛନ୍ତି, ଆଉ ଆପଣ ବର୍ତ୍ତମାନ କ'ଣ କରିବେ ତାଙ୍କୁ ତାଙ୍କୁ କ୍ଷମା କରିଦିଅନ୍ତି, ଏଇଭଳିଆ ପ୍ରାର୍ଥନା କରିବେ। ବିଶ୍ୱନାଥ ଚକ୍ରପୀଠାକୁ କହୁଛନ୍ତି ଆମର ଗଲା ବିଶ୍ୱନାଥ ଚକ୍ରପୀଠକୁ କ'ଣ କହିଛନ୍ତି ନା ସ୍ୱସୃଷ୍ଟିଆ ପ୍ରଧାନ ଚେତନଯୁକ୍ତ ବିକୃତ ଚ କୃତ୍ୱା ମମ କିଂ ଫଳଂ ଇତି ଚେତ୍ ତତ୍ର ଆଉ ଯଦି ଭଗବାନ କହିବେ ଆ ପୂର୍ବ ଶ୍ଳୋକରେ ଯେଉଁ ହେଇଥିଲା କ'ଣ ବରାବର ଗତି ଜ୍ଞାନ ପ୍ରାର୍ଥନା କରିଥିଲେ ଭଗବାନ କହିବେ ଯେ ତାଙ୍କୁ ଯେ ଏଇ ଯେଉଁ ମୁଁ ସୃଷ୍ଟି କରୁଛି ଏଇ ପ୍ରଧାନ ପ୍ରଧାନ ତତ୍ତ୍ୱରୁ ଏଇ ସବୁ ଭୌତିକ ଜଗତ ସୃଷ୍ଟି ହେଇଛି ସବୁ ଯେଉଁ ସୃଷ୍ଟି ହେଉଛି ଆଉ କ'ଣ ପାଇଁ ମୁଁ କରୁଛି ତେଣୁ ଏଇ ଶ୍ଳୋକଟି କୁହାଯାଉଛି। ଆଚ୍ଛା ସୁଦର୍ଶନ କହୁଛନ୍ତି 49 ଶ୍ଳୋକ ନା 49 ଶ୍ଲୋକଟି ଏଇଟା ତ ସୁଦର୍ଶନ ଏବଂ ତାବ ଦଣ୍ଡାନୁମୋଦନେନ ନମସ୍କାର ସ ଭଗବନ୍ତ ପ୍ରସାଦେ ଇଦାନୀ ତ୍ୱଦ ଅଧିଦାନାଂ ପ୍ରାଣିନାଂ କୋ ଅପରାଧ ଇତ୍ୟାଶୟବତ୍ୟ ପ୍ରାର୍ଥୟତେ। ଦଣ୍ଡ ଅନୁମୋଦନ କଲେ 6 ଶ୍ଳୋକରେ 10 ଶ୍ଳୋକରେ ଭଗବାନ ପ୍ରଣାମ କଲେ ବର୍ତ୍ତମାନ କ'ଣ କହୁଛନ୍ତି ପ୍ରଭୁ ଆପଣ ପ୍ରଭା ଭଗବାନଙ୍କୁ ପ୍ରସାଦ ମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କହୁଛନ୍ତି ଯେ ପ୍ରଭୁ ଆପଣଙ୍କର ଅଧୀନରେ ଯେଉଁ ପ୍ରାଣୀମାନେ ରହିଛନ୍ତି ତାଙ୍କର କ'ଣ ଅପରାଧ ଇତି ଆଶୟା ପ୍ରତ୍ୟ ପ୍ରାର୍ଥୟତେ ତାଙ୍କର କ'ଣ ଅପରାଧ ଆପଣ ତ ସେସବୁ ଦେଇଛନ୍ତି ତାଙ୍କୁ ଦେଇଛନ୍ତି ତେଣୁ ଆମର ସ୍ୱାମୀଙ୍କୁ କ୍ଷମା କରନ୍ତୁ ଏଇଭଳି ଭାବେ ମନର ଭାବ ହେଉଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ନନୁ ଅୟମ ଅପରାଧ ନିଗ୍ରହ ଯୋଗ୍ୟ ଏବ ଇତି ଚେତ୍ ତତ୍ର ଆଉ ପଞ୍ଚମୀ 5 ଶ୍ଳୋକରେ କହିବେ ଅୟମ ଅପରାଧ ନିଗ୍ରହ ଅନୁଗ୍ରହ ନିଗ୍ରହ ଅପରାଧରୁ ଆକୁ ନିଗ୍ରହ ଯୋଗ୍ୟ ଅପରାଧ କରିଛନ୍ତି ତାଙ୍କୁ ଦଣ୍ଡ ତ ଦେଲେ ଠିକ୍ କରିଛନ୍ତି କିନ୍ତୁ ତଥାପି ବର୍ତ୍ତମାନ ତାଙ୍କୁ କ୍ଷମା କରନ୍ତୁ ଏଇଭଳି ଭାବରେ 5 ଶ୍ଳୋକ କହିବେ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରନ୍ତୁ ଆଉ ଦଣ୍ଡ ଦିଅନ୍ତୁ ନାହିଁ। ସମୟ ହେଇଗଲେ ଆମେ ଏଇଠି କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ଭେ ଗୌରଭକୁନ୍ଦ କି ଦାୟୀ ଗୌରମାନନ୍ଦେ। ଈଶ୍ୱର ଭଗବାନ ଏଠି ବିସ୍ତାର ଲାଭ କରୁଛନ୍ତି ଭଗବାନ ସେ ସମସ୍ତଙ୍କ ପରମାତ୍ମ ରୂପେ ରହୁଛନ୍ତି ସମସ୍ତଙ୍କ ଜୀବନ ହୃଦୟରେ ରହୁଛନ୍ତି ନା ସେଠି ସେସବୁ ନାହିଁ ସେ ଜଗତରେ ଭଗବାନ ଆଉ ସମସ୍ତଙ୍କ ହୃଦୟରେ ରହନ୍ତି ନାହିଁ ସେ ତାଙ୍କର ଭଗବାନ ପଚାର ରହନ୍ତି ଈଶ୍ୱର ହିସାବରେ ଯେଉଁ ନିୟନ୍ତ୍ରଣ କରୁଛନ୍ତି ସେସବୁ କରନ୍ତି ଦରକାର ପଡ଼େ ନାହିଁ ସେଠି ଭଗବାନ ବ୍ରହ୍ମ ପରମାତ୍ମା ଭଗବାନ ଏଠି ପରମାତ୍ମା ରୂପରେ ଭଗବାନ ରହିଛନ୍ତି କିନ୍ତୁ ସେଠି ପରମାତ୍ମା ରୂପରେ ନାହାନ୍ତି ସେ ଭଗବାନ ରୂପରେ ରହୁଛନ୍ତି। ଆଉ ଜୀବ ଏଠି ଯେଉଁ ଜୀବ ରହିଛି ଏ ଭଗବାନ ଭୁଲି ଯାଇଥିବାରୁ ଏ ଭୌତିକ ଜଗତରେ ସେ ରହିଛି କିନ୍ତୁ ଏଇଠି ହେଉଛି ବଦ୍ଧ ଜୀବ କିନ୍ତୁ ସେଠି ସେମାନେ ହେଉଛନ୍ତି ମୁକ୍ତ ଜୀବ ସେଠି କେହି ବଦ୍ଧ ନାହାନ୍ତି ମୁକ୍ତ ଜୀବ କାଳର ଏଠି ପ୍ରଭାବ ରହିଛି ଅତୀତ ବର୍ତ୍ତମାନ ଭବିଷ୍ୟତ ସେଠି ନିତ୍ୟ ବର୍ତ୍ତମାନ କର୍ମ ଏଠି କର୍ମ ରହିଛି କର୍ମଫଳ ଭୋଗ କରିବାକୁ ପଡ଼ୁଛି ସେଠି କର୍ମ କିଛି ନାହିଁ ସବୁ ଭକ୍ତି ଭଗବାନ ପ୍ରତି ସବୁ ସେବା ସେଇଟା ସେଇଟା କର୍ମ ନାହିଁ ଏବଂ 3 ଗୁଣ ରହିଛି ଭୌତିକ ଜଗତରେ 3 ଗୁଣ ରହିଛି ସତ୍ୱ ରଜ ତମ 3 ଗୁଣ ସେଠି ସେ ଗୁଣ ନାହିଁ ସେଇଟା ହେଉଛି ଭଗବାନଙ୍କ ଅନ୍ତରଙ୍ଗା ଶକ୍ତି ଅନ୍ତରଙ୍ଗା ଶକ୍ତି କହିଲେ ସେଠି ସଚ୍ଚିଦା ଆନନ୍ଦ ଏଇ 3 ଗୁଣ ରହିଛି ସେଇଟା ସଚ୍ଚିଦା ଆନନ୍ଦ ଏଠି ହେଉଛି ସତ୍ୱ ରଜ ତମ ସେଠି ହେଉଛି ସଚ୍ଚିଦା ଆନନ୍ଦ ଗୀତା ତ ପଢ଼ିଦେଲେ 700 ଆଉ ପୁଣି କ'ଣ ପଢ଼ିବ ଖାଲି ସ୍ତୁତି କରିବ ଅଷ୍ଟସର କେତେ ନାମ ପଢ଼ିବ ଏକାଦଶୀ ପରମା ଏକାଦଶୀ ଅଷ୍ଟ ଏକାଦଶୀ ବହିନେବ ଆଉ କ'ଣ ସ୍ତୁତି ପଢ଼ିବ କ'ଣ ନା ଏଇଟା ପଢ଼ିଦେବା ଏଇଟା ଅଛି ଏଇଠି।
ଦେଇ ଦେ ତୁମ ନାଁ।